రాజసైవ పాదంబుల భక్తి లభ్య ప్రేమాభిధాన పరమ పుమార్ తస్మై జగన్మంగళమంగళాయ చైతన్య చంద్రాయ నమో నమస్తే చైతన్య చంద్రాయ నమో నమస్తే చైతన్య చంద్రాయ నమో నమస్తే ఆనంద లీలామయ విగ్రహాయ హిమావదివ్య ఛవి సుందరాయ తస్మై మహాప్రేమ రస ప్రదాయ చైతన్య చంద్రాయ నమో నమస్తే
చైతన్య చంద్రాయ నమో నమస్తే చైతన్య చంద్రాయ నమో నమస్తే
జన్నాతం కర్మనిష్ఠిర్ నచ సమధిగతం జత్తపో ధ్యాన జుగై వైరాగీ త్యాగ స్తత్తస్తుతి భిరపి నత కీర్తం చాపి కశ్చిత్ గోవింద ప్రేమ భాజంగపి నచ కళితం జద్ రహస్యం స్వయం చ నామ్ని ప్రాదురాసీత్ అవతరతి పరిజత్రతం నౌమి గౌరం కర్మనిష్ఠా తప ధ్యాన అష్టాంగ జోగరి కింబా వైరాగ్య స్తవ కర్మ త్యాగరి ଗୋବିନ୍ଦ ପ୍ରେମଶାଳୀ ମାନଙ୍କର ଯେଉଁ ଗୁଣତତ୍ଵ ଗୋଚର ଥିଲା ତାହା ଯେଉଁ ଗୌରଚନ୍ଦ୍ରଙ୍କ ଉଦୟରେ କେବଳ ନାମରେ ସେ ପ୍ରେମ ପ୍ରକାଶିତ ହେଲା ସେ ଗୌରଚନ୍ଦ୍ରଙ୍କୁ ପ୍ରଣାମ କରୁଛି ଚୈତନ୍ୟ ଚନ୍ଦ୍ରାୟ ଚୈତନ୍ୟ ଚନ୍ଦ୍ରାୟ ନମସ୍ତେ ଚୈତନ୍ୟ ଚନ୍ଦ୍ରାୟ ନମସ୍ତେ ଚୈତନ୍ୟ ଚନ୍ଦ୍ରାୟ ନମଃ ଚୈତନ୍ୟ ଚରିତାମୃତ ଆଦିଲୀଳା ଚାପ୍ଟର ସେଭେନ୍ କତେକ ଶୁଣିବ ପ୍ରଭୁ ତୁମାର ନିନ୍ଦନ କତେକ ଶୁଣିବ ପ୍ରଭୁ ଛାଡ଼ିବ ଜୀବନ ନା ପାରି କହିତେବେ
ଛାଡ଼ିବ ଜୀବନ
ତୁମାରି ନିନ୍ଦୋଇ ଯତ ସନ୍ନ୍ୟାସୀର ଶେଖର ଉତ୍ପନ୍ନ ମିଶ୍ର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଅତି ପ୍ରିୟ ଭକ୍ତ ଅନୁଚର ଅନୁଗାମୀ ସେମାନେ ମାଓବାଦୀ କାଶୀର ମାଓବାଦୀ ପ୍ରକାଶାନନ୍ଦ ସରସ୍ୱତୀ ତାଙ୍କର ଅନୁଚର ଫଲୋଅର୍ ଅନୁଚର ମାନଙ୍କର ଯେଉଁ ନିନ୍ଦନ ହେଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁ ତା ସେମାନେ ସହ୍ୟ କରିପାରୁନାହାନ୍ତି ଏ ହେଉଛି ବୈଷ୍ଣବର କଥା ବୈଷ୍ଣବ ନିଜ ଉପରେ ଯାହା ଆସିବ ଦୋଷାର ସେ ସହ୍ୟ କରିନେବା କିନ୍ତୁ ଅପର ବୈଷ୍ଣବର ନିନ୍ଦା ବା ଗୁରୁଙ୍କର ନିନ୍ଦା ଭଗବାନଙ୍କୁ ନିନ୍ଦା, ଶାସ୍ତ୍ର ନିନ୍ଦା, ଏଗୁଡ଼ିକ ସୁଯୋଗ କରିପାରିବ ନା, ଅଗ୍ନି ଶର୍ମା ହେବ, ଏଇଟାଇ କଥା। ଇଏ ଆମ ମହାପ୍ରଭୁଙ୍କର ଶିକ୍ଷା ଇଏ ହେବ। ତେଣୁ ମହାପ୍ରଭୁ ଯେ ଶିକ୍ଷା ଦେଲେ, ତୃଣାଦ ବି ଶୁଣିଛି ନ ତରୋରିବ ସହିଷ୍ଣୁନା ଅମାନିନା ମାନଦେନ କୀର୍ତ୍ତନୀୟ ସଦା, ଏ ବଡ଼ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଆମର। ହରିଭଜନ କରିବାକୁ ହେଲେ ଏଇ ଭାବେ ଦରକାର, ନିଜକୁ ତୃଣ ଠାରୁ ହୀନ ମନେ କରିବା, ନିଜକୁ ସବୁଟା ଯାହା କହନ୍ତି ଲୋଏଷ୍ଟ ଅଫ୍ ଦି ଲୋ, ମୁଁ ସବା ନିଜ ଲୋକ, ସମସ୍ତେ ମୋ ଉପରେ ଅଛନ୍ତି, ଆଉ ପ୍ରତ୍ୟେକ ମୋ ଠାରୁ ଉନ୍ନତ, ମୋ ତଳେ କେହି ନାହାନ୍ତି। ଇଏ ହେଲା ତୃଣାଦ ବି ଶୁଣିଯବା, ଆଉ ତରଡ଼ିବ ସହିଷ୍ଣୁ ନା, ବୃକ୍ଷ ପରି ସହିଷ୍ଣୁ। ବୃକ୍ଷକୁ କାଟିଲେ ଜଳ ନଦେଲେ, ଶୁକେଇ କିରି ଚିରିକିରି ନିଆଁ ଜାଳିକିରି ପାଉଁଶ କରିଦେଲେ ପ୍ରତିବାଦ କି ଚଳୁନି, ଏପରି ସହିଷ୍ଣୁତା ବୃକ୍ଷ ଠାରୁ ବୈଷମ ତଦ୍ରୁପ ସହିଷ୍ଣୁ ହେବ। ଅମାନି ମାନଦ, ସମ୍ମାନ ଦାନ କରିବ ନା ଅନ୍ୟକୁ ସମ୍ମାନ ଦେବ, ଏଇ ଭାବ ଯଦି ନ ଆସିଥିବ କଦାପି ହରିଭଜନ ହେଇପାରିବ ନା। ଶ୍ରୀଲ କବିରାଜ ଗୋସ୍ୱାମୀ କହିଛନ୍ତି, ଶ୍ଳୋକକୁ କଣ୍ଠରେ ହାର କରିକିରି ହରିଭଜନ କର, ଏଇ ଭାବରେ ହରିଭଜନ କରାଯାଏ ପ୍ରକୃତ ଭଜନ ହେବ ନା, ସେ ଭଜନ ହେବ ନା। ଯେଉଁଠି ଦାମ୍ଭିକତା ଅଛି, ଯେଉଁଠି ଅହଙ୍କାର ମିଥ୍ୟାହଙ୍କାର ଅଛି, ଗର୍ବ ଅଛି, ଅଭିମାନ ଅଛି, ସେଠି ଭଜନ ହୁଏ ନା, ସେଠି କଦାପି ଭଜନ ହେବ ନା, ହରି ଭଜନ ହେବ ନା, ତା ହେଉଛି କଥା। ତେଣୁ ଏ ମାୟାବାଦୀ ସନ୍ନ୍ୟାସୀମାନଙ୍କର ବଡ଼ ଦାମ୍ଭିକତା, ବଡ଼ ଗର୍ବ, ବେଦାନ୍ତ ପଣ୍ଡିତ ବେଦାନ୍ତ ଜାଣିଛନ୍ତି, ଆମେ ବଡ଼ ସନ୍ନ୍ୟାସୀ, ସନ୍ନ୍ୟାସୀ ଗୋଟେ କୃତ୍ୟ, ଧ୍ୟାନ କରିବ, ବେଦାଂଶ ଅଧ୍ୟୟନ କରିବ, ବେଦାନ୍ତ ଶ୍ରବଣ କରିବ, ବେଦାନ୍ତ ଅଧ୍ୟୟନ କରିବ, ରାସ୍ତାରେ ନାଚିବ, ଗୋଟେ କୃଷ୍ଣ କୀର୍ତ୍ତନ କରିକି ନାଚିବ, ଏଇଟା କାମ ନୁହେଁ, ଏଇଟା ସନ୍ନ୍ୟାସୀର କାମ ନୁହେଁ। ଏହିପରି ସନ୍ନ୍ୟାସୀ ନାମ ମାତ୍ର ବଡ଼ ଇନ୍ଦ୍ରଜାଲି, ସନ୍ନ୍ୟାସୀ ନାମ ମାତ୍ର ବଡ଼ ଇନ୍ଦ୍ରଜାଲି, ଏଇଟା କଥା ସେ କହୁଥିଲେ, ଏ ନାଁକୁ ଗୋଟେ ସନ୍ନ୍ୟାସୀ କିନ୍ତୁ ବଡ଼ ଇନ୍ଦ୍ରଜାଲି ସେ, ହଁ ଏହିପରି ନାନା ପ୍ରକାର ନିନ୍ଦନ କରୁଥିଲେ, ନାନା ପ୍ରକାର ନିନ୍ଦନ ଏହିପରି ସେ ମାୟାବାଦୀ ସନ୍ନ୍ୟାସୀ ମାନ କରିଥିଲେ। ହଁ କାଶୀପୁରେ ନାଁ ବି କାବ ତୁମାର ତାହାର ଭାବକାଲି, ଇଏ କାଶୀପୁରେ ତାର ଭାବକାଲି ବେଚିତି ଆସୁଛି ନା, ବିକିବା ପାଇଁ ଆସୁଛି କାଶୀପୁରେ ଭାବକାଲି, ଏଇଟା ଚଳିବ ନା ଏଠି, କାରଣ ଆମମାନେ ବଡ଼ ବଡ଼ ପଣ୍ଡିତ ଲୋକ ଅଛୁ, ବିଶିଷ୍ଟ ସନ୍ନ୍ୟାସୀ ଅଛୁ, ଭାବକାଲି ବିକିବାକୁ ଆସିଲେ ଏଠି ଉଚଳିବ, ଏଇଟା କଥା କହିକି ନିନ୍ଦା ହିଁ କରୁଥିଲେ। ମହାପ୍ରଭୁଙ୍କ ପାଖରେ ଏମାନେ ଆସି କହିଲେ, ତବନ ମିଶ୍ର ଚନ୍ଦ୍ରଶେଖର ଏମାନେ କହିଲେ, ଏ ପ୍ରକାର ନିନ୍ଦା ଇଚ୍ଛା ଆମ ହୃଦୟ ପାଡ଼ି ଯାଉଛି, ଆମେ ଜୀବନ ରକ୍ଷା ନା ଶୁଣିବା ନା, ଆଉ ଆମେ ଜୀବନ ଛାଡ଼ିବା। ମହାପ୍ରଭୁଙ୍କ ନିବେଦନ କଲେ, ମହାପ୍ରଭୁ ହସିଦେଲେ, ନିଜକୁ ନିନ୍ଦା ହେଉଛି କିଛି ନାହିଁ, ତଥାପି ମହାପ୍ରଭୁ ଆଚ୍ଛା ଭାବ କାଲି ବେଚିତେ ଆସିଲା କାଶୀପୁର, ହଁ ଗ୍ରାହକ ନ ମିଳେ ଫେରାଇ ଆମକୁ ଘର, ଭାବ କାଲି ବିକିବାକୁ ତ କାଶୀକୁ ଆସିଥିଲି, ଗ୍ରାହକ ତ ମିଳୁନାହାନ୍ତି, ଆଉ ତାହେଲେ କ'ଣ କରିବା, ଫେରେଇ ନେବା ଘରକୁ ଫେରେଇ ନେବା, ପୁଣି ଆରେ ଭାରି ବୋଝା ଲୟାଇଲୁ, କିଏ ମାନେ ଲୟା ଯାବ, ଅଳ୍ପ ସ୍ୱଳ୍ପ ମୂଲ୍ୟ ପାଇଲେ ଏଥାଏ ବେଚିବ, ତା ତ ବଡ଼ ବୋଝ ନେଇକିରି ଆସିଛି, ପୁଣି ପୁଣି ସେ ବଡ଼ ବୋଝ ତାହେଲେ ମୁଁ ନେଇକି ନେଇକି ଯିବି, ନା 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 ହଉ ହେଲା, ଗ୍ରାହକ ମିଳୁନାହାନ୍ତି, ଭଲ ପଇସା ମିଳିବ ନାହିଁ, ଆଉ ଯାଇକି ଅଳ୍ପ କିଛି ଯାଇ ମିଳିଲା, ଏଇଠି ଏଇଠି ତ ବିକିଦେବା ବିକିଦେବା ଗଲା, ଏଇ ତ ଆସିଛନ୍ତି ସେ, ଏ ମାୟାବାଦୀମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି, ମାୟାବାଦୀମାନଙ୍କର ମୁଖସ୍ତମ୍ଭନ କରିବା ପାଇଁ ଆସିଛନ୍ତି ସେ, ସେମାନଙ୍କ ପ୍ରତି କୃପା ପ୍ରକାଶ କରିବା ପାଇଁ ଆସିଛନ୍ତି ସେ, ଏ ପରମ ଇଚ୍ଛାମୟ ପୁରୁଷ ଭଗବାନ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ ତ, ତେଣୁ ଅଳ୍ପ ସ୍ୱଳ୍ପ ମୂଲ୍ୟ ପାଇଲେ ଏଥା ହେଇଯିବା, ଇଟା କଥା କହିବା ତାତ୍ପର୍ଯ୍ୟ ଅଛି, ଇଚ୍ଛାମୟ ପୁରୁଷ, ତେଣୁ ଏ ତ ଇଚ୍ଛା ହେଇଛି, ତେଣୁ ଜଣେ ବ୍ରାହ୍ମଣ ଆସିକି ନିବେଦନ କରୁଛି ଯେ ସନ୍ନ୍ୟାସୀର ସମ୍ମିଳନୀ ଆୟୋଜନ କରିଛନ୍ତି, ଆଉ ଇଏ ତ ଯାଆନ୍ତି ନାହିଁ, ଏଗୁଡ଼ାକ ସନ୍ନ୍ୟାସୀ ମାୟାବାଦୀ ସନ୍ନ୍ୟାସୀଙ୍କ ସହିତ ମିଳାମିଶା କରନ୍ତି ନା, ତାଙ୍କ ନିମନ୍ତ୍ରଣ ମଧ୍ୟ ସ୍ୱୀକାର କରନ୍ତି ନା, ସେ କଥା କହିବେ ଆମେ ଜାଣିଛୁ ଆପଣ ସ୍ୱୀକାର କରନ୍ତି, କିନ୍ତୁ ଆପଣ ଅନୁରୋଧ କରୁଛି ଏଇଠି ନିମନ୍ତ୍ରଣ ରକ୍ଷା କରନ୍ତୁ, ଆପଣ ଆସ ମହାପ୍ରଭୁଙ୍କ ଇଚ୍ଛାରେ ହେଇଛି, ତେଣୁ ମହାପ୍ରଭୁ ଯେ ଇଚ୍ଛାମୟ ପୁରୁଷ ତାଙ୍କର ଇଚ୍ଛା ଅନୁସାରେ ବ୍ରାହ୍ମଣ ଆସିଛନ୍ତି, ବ୍ରାହ୍ମଣ ଆସି ଏ ନିବେଦନ କରୁଛନ୍ତି, ମହାପ୍ରଭୁ ଈଶ୍ୱର ହସିଲେ ଏବଂ ନିବେଦନ ମଧ୍ୟ ତାଙ୍କର ରକ୍ଷା କରିବ। କାରଣ ଚନ୍ଦ୍ରଶେଖର ତପନ ମିଶ୍ର ତାଙ୍କର ଅତି ପ୍ରିୟ ଅନୁଚର ଭକ୍ତ ଅନୁଗାମୀ ଆଉ ଅସହ୍ୟ ସେମାନେ କହିଲେଣି ଆମେ ଜୀବନ ଛାଡ଼ିବା ଦାୟିତ୍ୱ କଥା ନୀତିଟା ଆମର ଅଛି ନା ଯେଉଁଠି ତୁମେ ଯେ ତିନି ପ୍ରକାର ଅଧିକାର କଥା ଆମର କୁହାଯାଉଛି ଯେ କନିଷ୍ଠ ଅଧିକାରୀ ମଧ୍ୟମ ଅଧିକାରୀ ଆଉ ଉତ୍ତମ ଅଧିକାରୀଙ୍କର କଥା ଅଧିକାର ଭେଦରେ ତିନି ପ୍ରକାର ଅଧିକାରୀ ଅଛନ୍ତି ଆମର ଆଉ କେଉଁ ଅଧିକାରୀଙ୍କର କ'ଣ ଲକ୍ଷଣ କ'ଣ ସ୍ୱଭାବ ତା ବିଷୟରେ କଥା ହେଇ କୁହାଯାଇଛି। ଯିଏ କନିଷ୍ଠ ଅଧିକାରୀ ସେ ଜାଣିନି ଶାସ୍ତ୍ର ଯୁକ୍ତି ଜାଣିନି କୋମଳ ଯାହାର କୋମଳ ଶ୍ରଦ୍ଧା ସେ କନିଷ୍ଠ ଜନ ଶ୍ରଦ୍ଧାଟା ବଡ଼ ଦୃଢ଼ ନୁହେଁ ଶ୍ରଦ୍ଧା କିଛି ଅଛି ଦୃଢ଼ ନୁହେଁ ଦୃଢ଼ ଶ୍ରଦ୍ଧା ନୁହେଁ କିନ୍ତୁ ବିଗ୍ରହଙ୍କୁ ଯେ ଅର୍ଚ୍ଚନା କରୁଛି ତାଙ୍କ ଉପରେ ଦୃଢ଼ ଶ୍ରଦ୍ଧା ଅଛି ଏ ଭଗବାନ ବୋଲି ମାନୁଛନ୍ତି ଆଉ ବୈଷ୍ଣବ ଭଗବାନଙ୍କର ଭକ୍ତ ବୈଷ୍ଣବ ଅନ୍ୟମାନଙ୍କ ପ୍ରତି ସେପରି ସମ୍ମାନ ପ୍ରଦର୍ଶନ କରୁନାହାନ୍ତି ଇ କଥାଟା ରହିଅଛି ଏମାନେ କନିଷ୍ଠ ଅଧିକାରୀ ଯେଉଁମାନେ ଜାଣନ୍ତି ହଁ ଭଗବାନ ଏଠାରେ ସିଧାସଳଖ ଚାଲି ଜାଣିଛି ଦୁର୍ନତ କରନ୍ତି ଏଠି କେତେ ବୈଷ୍ଣବ ପଡ଼ିଛନ୍ତି ଭାଗବତ ଆଲୋଚନା ହେଉଛି ଏଠି ସମ୍ମାନ ନାହିଁ କିଛି ନାହିଁ ଏଗୁଡ଼ାକ କନିଷ୍ଠ ଅଧିକାରୀ କୌଣସି ଆଉ ମଧ୍ୟମ ଅଧିକାରୀ ଯେଉଁମାନେ ଦ୍ୱିତୀୟ ସ୍ତରର ମଧ୍ୟମ ସ୍ତରର ସେମାନେ ଶାସ୍ତ୍ର ଯୁକ୍ତି ଜାଣିଛନ୍ତି ଆଉ ଦୃଢ଼ ଶ୍ରଦ୍ଧା ଯା ଆଉ ମଧ୍ୟମ ଅଧିକାରୀ ସେ ମହାଭାଗ୍ୟବାନ ଦୃଢ଼ ଶ୍ରଦ୍ଧା ବା ମଧ୍ୟମ ଅଧିକାରୀ ସେ ମହାଭାଗ୍ୟବାନ ସେମାନେ ଶାସ୍ତ୍ର ଯୁକ୍ତି ଜାଣିଛନ୍ତି ତାଙ୍କ ଦୃଢ଼ ବିଶ୍ୱାସ ଅଛି ଆଉ କିନ୍ତୁ ସେମାନେ କ'ଣ କରନ୍ତି ନା ତାଙ୍କର ସବୁ ବାଛ ବିଚାର ଅଛି ଭକ୍ତ ଭକ୍ତ ବୈଷ୍ଣବ ବୈଷ୍ଣବ ଦ୍ୱେଷୀ ହଁ ଏସବୁ ବାଛ ବିଚାର ଅଛି ସେମାନଙ୍କର ଆଉ ସେଥିପାଇଁ ସେମାନେ ଅବୈଷ୍ଣବ ଯେଉଁମାନେ ପାଷଣ୍ଡି ଯେଉଁ ଗୁଡ଼ାକ ଦ୍ୱେଷୀ ନିନ୍ଦା ଏପରି କରନ୍ତି ସେମାନଙ୍କୁ ଉପେକ୍ଷା କରନ୍ତି ଦ୍ୱେଷୀ ଉପେକ୍ଷା କରନ୍ତି ଯେଉଁମାନେ ଭକ୍ତ ଯେଉଁମାନେ ବଡ଼ ନିରୀହ ସରଳ ସେମାନଙ୍କ ପାଖରେ ସେମାନେ କଥା କହନ୍ତି ଇଏ ସେମାନଙ୍କର କଥା ଆଉ ସେମାନେ ମଧ୍ୟମ ଅଧିକାର ସ୍ତରରେ ଥାନ୍ତି ସେମାନଙ୍କର ଏସବୁ ବିଚାର ଅଛି ବିଚାର ଅଛି ଆଉ ଯେଉଁମାନେ ପ୍ରଚାରକ ପ୍ରଚାର କରିବାକୁ ଆସନ୍ତି ସେମାନେ ମଧ୍ୟମ ଅଧିକାର ସ୍ତରରେ ରହନ୍ତି ଉନ୍ନତ ଅଧିକାରୀ ହେଇଥିଲେ ସୁଦ୍ଧା ମଧ୍ୟମ ଅଧିକାର ସ୍ତରରେ ସେମାନେ ରହନ୍ତି ସେମାନେ ଏଇ ପ୍ରକାର ବାସ ବିଚାର କରିକରି କଥା କହନ୍ତି ଗୋଟାଏ ପାହାଚ ତଳକୁ ଓହ୍ଲେଇ ଆସନ୍ତି ସେମାନେ ଉନ୍ନତ ଅଧିକାରୀ ହଁ ଯାହା କହନ୍ତି ଉତ୍ତମ ଅଧିକାରୀ ମହାଭାଗବତ କିନ୍ତୁ ଯେତେବେଳେ ପ୍ରଚାର କ୍ଷେତ୍ରକୁ ଆସିଛନ୍ତି ସେମାନେ ମଧ୍ୟମ ଅଧିକାରୀ ପରି ଆଚରଣ କରନ୍ତି ତାହେଲେ ପ୍ରଚାର କାର୍ଯ୍ୟ ହେଇପାରିବ ନା କାରଣ ମଧ୍ୟମ ଅଛି ଯେ ଉତ୍ତମ ଅଧିକାରୀ ତାଙ୍କର ଏଇ ବାସ ବିଚାର କିଛି ନଥାଏ ବାସ ବିଚାର କିଛି ନଥାଏ ସେମାନେ ସମସ୍ତଙ୍କ ବୈଷ୍ଣବ ଭାବରେ ଦେଖନ୍ତି ଜୀବ ମାତ୍ର ଏଇ ବୈଷ୍ଣବ ଯାହା କ'ଣ ସାଧୁ କହିନା ମମି ମାଂସ ଜୀବ ଲୋକେ ଜୀବଭୂତ ସନାତନ ଜୀବ ଭଗବାନଙ୍କର ନିତ୍ୟ ସନାତନ ଅଂଶ ସଦାନନ୍ଦ ବସ୍ତୁ ତେଣୁ ବୈଷ୍ଣବ ଭକ୍ତ ଜୀବେ ସ୍ୱରୂପ ହଏ କୃଷ୍ଣ ନିତ୍ୟ ଦାସ ଏ ହେଉଛି ମହାପ୍ରଭୁଙ୍କର ଶିକ୍ଷା ମହାପ୍ରଭୁ ଏ ଶିକ୍ଷା ଦେଇଛନ୍ତି ସେଥିପାଇଁ ସେ ସମସ୍ତଙ୍କୁ ଦେଖନ୍ତି ଭକ୍ତ ରୂପରେ ବୈଷ୍ଣବ ରୂପରେ କାହାକୁ ଅଭକ୍ତ ବୈଷ୍ଣବ ବୈଷ୍ଣବ ରୂପରେ ଦେଖନ୍ତି ନା ଆଉ ସର୍ବତ୍ର ତାଙ୍କର କୃଷ୍ଣ ସ୍ମୃତି ହୁଏ ଯାହା କହନ୍ତି ସ୍ଥାବର ଜଙ୍ଗମ ଦେଖେ ନ ଦେଖେ ତାହାର ମୂର୍ତ୍ତି ସର୍ବତ୍ର ହୋଇ ତାହାର ଇଷ୍ଟଦି ଏବଂ ସ୍ଫୁର୍ତ୍ତି କି କଥା ଅଛି ସର୍ବତ୍ର ହୋଇ ତାହାର ଇଷ୍ଟଦି ଏବଂ ସ୍ଫୁର୍ତ୍ତି ସବୁ ଇଷ୍ଟଦେବ କୃଷ୍ଣ ସ୍ମୃତି ଯାହା ଯାହା ନେତ୍ର ପଡ଼େ ତାହା କୃଷ୍ଣ ସ୍ମୃତି ଯେଉଁଠି ଯାଆନ୍ତି ଯେଉଁଠି କୃଷ୍ଣ ତାଙ୍କର ଏଇ ପ୍ରକାର ଦୃଷ୍ଟି ସେଥିପାଇଁ ସେମାନେ କାହାରିକୁ ନିଜ ବୋଲି ଦେଖନ୍ତି ନା। ସମଦର୍ଶନ ତାଙ୍କର ଶ୍ରୀମଦ୍ଭଗବତ ଗୀତାରେ ମଧ୍ୟ ସେଇ କଥା କୁହାଯାଇଛି। ଏଇଥିପାଇଁ କଥା କୁହାଯାଉଛି ଆମର ଯେ ସେ ଉତ୍ତମ ଅଧିକାରୀ ଯେଉଁମାନେ ସେମାନେ ଯେତେବେଳେ ପ୍ରଚାର କ୍ଷେତ୍ରକୁ ଆସନ୍ତି ସେତେବେଳେ ଗୋଟାଏ ପାହାଚ ତଳକୁ ମଧ୍ୟମ ଅଧିକାର ସ୍ତରକୁ ଆସନ୍ତି ବୋଲି, ତା ନହେଲେ ପ୍ରଚାର କାର୍ଯ୍ୟ ସେମାନେ କରିପାରିବେ ନା, ପ୍ରଚାର କାର୍ଯ୍ୟଟା ହେଇପାରିବ ନା। ଯେତେବେଳେ ସମସ୍ତଙ୍କୁ ସେମାନେ ଉନ୍ନତ ବୈଷ ନିଜକୁ ନିଜ ଛଡ଼ା ଆଉ ସମସ୍ତେ ଉନ୍ନତ, ଏ ହେଉଛି ଭାବ ତାଙ୍କର। ମୁଁ ଏକାଇ ନିଚ, ଲୋଏଷ୍ଟ ଅଫ୍ ଦି ଲୋ, ମୋ ପକ୍ଷେ ସମସ୍ତେ ଉନ୍ନତ, ମୋ ତଳେ କେହି ନାହାନ୍ତି, ଏଇ ଭାବ ହେଉଛି ତାଙ୍କର, ଏ ହେଉଛି ତାଙ୍କର ଭାବ, ଏ ଉତ୍ତମ ଅଧିକାରୀଙ୍କର କଥା। ତେଣୁ ସେମାନେ ପ୍ରଚାର କାର୍ଯ୍ୟ କରିପାରିବେ ନା, ସେମାନେ କ'ଣ କରନ୍ତି ନା ନିର୍ଜନ ସ୍ଥାନରେ ରହିକି ତାଙ୍କ ଭଜନ ହିଁ କରନ୍ତି, ସେମାନେ ଭଜନ ନନ୍ଦି। କିନ୍ତୁ ପ୍ରଚାରକ ଯେଉଁମାନେ ପ୍ରଚାର କରିବାକୁ ଆସିବେ ସେମାନେ ଯେ ସାଧୁ ଆଚାର୍ଯ୍ୟ ସେ ଉନ୍ନତ ଅଧିକାରୀ ଉତ୍ତମ ଅଧିକାରୀ, କିନ୍ତୁ ସେ ମଧ୍ୟମ ଅଧିକାର ସ୍ତରକୁ ଆସିକିରି ଏଇ ପ୍ରକାର ପ୍ରଚାରକ ନହେଲେ ପ୍ରଚାର କାର୍ଯ୍ୟ ହେଇପାରିବେ ନା, ତାହା ଦିଆଯାଇଛି ଆମର। ଲୌକିକ ଶ୍ରଦ୍ଧା ଅନୁସାରେ ଯେ ଅର୍ଚ୍ଚାମୃତ୍ତିରେ ହରି ପୂଜା କରନ୍ତି, କିନ୍ତୁ ହରିଭକ୍ତ ହରିଙ୍କର ଅଧିଷ୍ଠାନ ସ୍ୱରୂପ ଅନ୍ୟ ଜୀବକୁ ଶ୍ରଦ୍ଧା ଓ ଦୟା ନ କରନ୍ତି ସେ କନିଷ୍ଠ ଅଧିକାରୀ ମଧ୍ୟମ ଅଧିକାରୀ। ଈଶ୍ୱରେ ତଦଧୀନେଷୁ ବାଳିଶୁ ଦୁଇଶତ୍ସୁ ଚ ପ୍ରେମ ମୈତ୍ରୀ କୃପାପେକ୍ଷା ଜ କରୋତି ସ ମଧ୍ୟମ। ଏ କଥା ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଧରେ କୁହାଯାଇଛି ଯେ ଈଶ୍ୱରଙ୍କୁ ପ୍ରେମ ବୈଷ୍ଣବଙ୍କ ସହିତ ମୈତ୍ରୀ ଭାବ ସ୍ଥାପନ ମୂଢ଼ ପ୍ରତି କୃପା ବେଶୀକୁ ଉପେକ୍ଷା କରନ୍ତି ସେ ମଧ୍ୟମ ଅଧିକାରୀ। ତାହା ନାମ ଚିନ୍ତାମଣିରେ ମଧ୍ୟ କୁହାଯାଇଛି କୃଷ୍ଣ ପ୍ରେମ କୃଷ୍ଣ ଭକ୍ତି ମୈତ୍ରୀ ଆଚରଣ। ଯେ ମୂର୍ଖଟା ଯେ ତା ପ୍ରତି କୃପା କରିବ, ଆଳି ସେତେ କୃପା, ଏଇଟା ମୂର୍ଖଟା। ଆଉ ବୈଷ୍ଣବ ଯେ ସମାନ ତାଙ୍କ ସହିତ ପ୍ରେମ କରନ୍ତି ମୈତ୍ରୀ ସ୍ଥାପନ କରନ୍ତି, ଯେଉଁମାନେ ଦ୍ୱେଷୀ ଏ ପ୍ରକାର ନିନ୍ଦକ ପାଷଣ୍ଡି ସେମାନଙ୍କୁ ଉପେକ୍ଷା କରନ୍ତି, ସେମାନେ ଆଭଏଡ଼ କରନ୍ତି ତାଙ୍କ ସାଙ୍ଗ ଏ ହେଲେ ମଧ୍ୟମ ଅଧିକାରୀ। ଉତ୍ତମ ଅଧିକାରୀ ସର୍ବଭୂତି ସୁଜ ପଶ୍ଚେତ ଭଗବତ ଭାବମାତ୍ମନ ଭୂତାନି ଭଗତ୍ୟାତ୍ମନିଷ ଭାଗବତ ଉତ୍ତମ। ସେ ଉତ୍ତମ ଅଧିକାରୀ ସର୍ବଭୂତରେ ନିଜର ଅଭୀଷ୍ଟ ଭଗବତ ଆବିର୍ଭାବ ବା ସୂର୍ଯ୍ୟ ଭଗବତ ସେବାମୟ ଭାବ ଏବଂ ନିଜ ପ୍ରିୟ ଭଗବାନଙ୍କୁ ଯାବତୀୟ ଜୀବ ମଧ୍ୟରେ ଦର୍ଶନ କରନ୍ତି ସେ ହେଉଛନ୍ତି ଉତ୍ତମ ଅଧିକାରୀ। ଥାବର ଜଙ୍ଗମ ଦେଖେ ନ ଦେଖେ ତାହାର ମୂର୍ତ୍ତି ସର୍ବତ୍ର ହୋଇଥା ଇଷ୍ଟଦେବ ବିଶ୍ୱଜ୍ୟୋତି ହୃଦୟ ନଜସ୍ୟ ସାକ୍ଷାତ ଧରି ବସା ବିହିତ ଅପ୍ୟଘୋଗନାଶ ପ୍ରଣୟର ସ୍ନେହାଦୃତା ପଦ୍ମ ସଭବତୀ ଭାଗବତ ପ୍ରଧାନ ଉକ୍ତ ଏକାଦଶ ସ୍କନ୍ଦ ଭାବରେ ପାଇଛି। ଅବଶ୍ୟ ଯାହାଙ୍କର ନାମୋଚ୍ଚାରଣ କଲେ ସକଳ ପାପ ନଷ୍ଟ ହୁଏ ସେଇ ଶ୍ରୀହରି ପ୍ରଣୟରଜ୍ଜୁ ଦ୍ୱାରା ଆବଦ୍ଧ ହୋଇ ଯାହାଙ୍କର ହୃଦୟକୁ କେବେ ହେଲେ ପ୍ରତ୍ୟାଗ କରନ୍ତି ନା, ଅର୍ଥାତ୍ ଯାହାଙ୍କର ହୃଦୟରେ ଶିଷ୍ୟ ନିରନ୍ତର ବିରାଜମାନ କରିଥାନ୍ତି 세우셨는지 좀 바로 방법도 이것하고 하더지 아마 때는 전드로세커라고 더본미스로 아니 건 시토도 괜찮지 때는 시만은 순직을 받는데 아버 이시토 사서 죽지 고스타분 그리기 선냐시만도 무거운 걸 받나 때는 시만은 니비던 거래서 저희들 마하풍 거 받겠다 저희들 마하풍 거 있자 아브라모나스라 저희들 버튼 선냐시 선물은요 마하풍 걸 시토지 고스타분 그리 땅만 걸면 고스타분 걸 드려요 시만은 우리 그룹아 프로카스 그리 시만은 그룹 버리버튼 걸 드려요 선은 보이시노 그룹에 भक्तिपद भाष्य नल मायावादी कृष्ण अपराधी मायावादी भाष्य सुनने हो सर्वनाश ये कथा महाप्रभु शिक्षा मायावादी कृष्ण अपराधी संग करना कथा शुणवना कथा शुणिले सर्वनाश हो भक्ति प्रतिदा नष्ट हो उद्धार कस्मिन काल हेना केवल महाप्रभु कृपा न कि से महाप्रभु समस्त कृपा करने को आसमु मायावादी मान कर कृपा करते उद्धार